ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଛାତ୍ରଛାତ୍ରୀମାନେ ହେଉଛନ୍ତି ସମୃଦ୍ଧ ଭାରତ ଓ ବିକଶିତ ଭାରତର ମୂଳଦୁଆ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ସୋମବାର ଲାଗୁ ହେବ ପରବର୍ତ୍ତୀ ପିଢ଼ିର GST ସଂସ୍କାର। ସଶକ୍ତ ଭାରତ ଗଠନ ଦିଗରେ ଗତ 11 ବର୍ଷରେ ଦେଶର ମହିଳାଙ୍କୁ ସୁଦୃଢ଼ କରିଛନ୍ତି ସରକାର। GST ହ୍ରାସ ପରେ ପରିବର୍ତ୍ତିତ ଦର ପ୍ରଦର୍ଶନ ଲାଗି ନିର୍ଦ୍ଦେଶ ଦେଲା ବିଭାଗୀୟ ମନ୍ତ୍ରଣାଳୟ। ଏବଂ ଏସିଆକପ୍ T20 କ୍ରିକେଟରେ ଆଫଗାନିସ୍ତାନକୁ ପରାସ୍ତ କରି ସୁପର 4 ପର୍ଯ୍ୟାୟରେ ପହଞ୍ଚିଲା ଶ୍ରୀଲଙ୍କା। ଆଜି ରାତି 8ଟାରେ ଭାରତ ଓମାନ ମଧ୍ୟରେ ହେବ ମୁକାବିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ବିଦ୍ୟାଳୟ ଶିକ୍ଷାରେ ନୂଆ ଶିକ୍ଷାନୀତି 2020ର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକ କରିବା ସହ ତାହା ଯେଭଳି ଆନନ୍ଦପୂର୍ଣ୍ଣ ଓ ଶିକ୍ଷାର୍ଥୀ କୈନ୍ଦ୍ରିକ ହୋଇପାରିବ ସେ କ୍ଷେତ୍ରରେ ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରୁଛି। ସେ କହିଛନ୍ତି, ଦେଶର ଛାତ୍ରଛାତ୍ରୀମାନଙ୍କୁ ଯେଭଳି ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ କରାଯାଇପାରିବ ସେ ନେଇ ଶିକ୍ଷା ମନ୍ତ୍ରଣାଳୟ ପ୍ରତିବଦ୍ଧ। ସେ କହିଛନ୍ତି, ସମୃଦ୍ଧ ଭାରତ ଏବଂ ବିକଶିତ ଭାରତର ଛାତ୍ରଛାତ୍ରୀମାନେ ହେଉଛନ୍ତି ମୂଳଦୁଆ, ତେଣୁ ନୂଆ ଜାତୀୟ ଶିକ୍ଷାନୀତି 2020ରୁ ଯେଭଳି ସେମାନେ ସୁଫଳ ପାଇପାରିବେ ତାହା ଆମ ପାଇଁ ଏକ ଆହ୍ୱାନ। ପରବର୍ତ୍ତୀ ପିଢ଼ିର GST ସଂସ୍କାର ପରେ ଦେଶର ସମସ୍ତ କ୍ଷେତ୍ରରେ ଉତ୍ସାହ ଦେଖାଦେଇଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ନିବେଶକ ପର୍ଯ୍ୟନ୍ତ ଏବଂ ଶ୍ରମିକଠାରୁ ବୃହତ ଶିଳ୍ପପତି ପର୍ଯ୍ୟନ୍ତ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ GST ସଂସ୍କାରକୁ ସ୍ୱାଗତ କରୁଛନ୍ତି। ଗତ 15 ତାରିଖରେ ଦିଲ୍ଲୀର ଲାଲକିଲ୍ଲାରୁ ଶ୍ରୀ ମୋଦି ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ GST ସଂସ୍କାର ସ୍ୱରୂପ ଉପହାର ସମ୍ପର୍କରେ ଘୋଷଣା କରିଥିଲେ। GST ପରିଷଦ ଗତ 3 ତାରିଖରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ବାସ୍ତବତାରେ ରୂପାନ୍ତର କରିଛି। GST ଟିକସ ହାର ପୂର୍ବରୁ 5 ଥାକିଆ ଥିବାବେଳେ ଏହାକୁ ପରିବର୍ତ୍ତନ କରାଯାଇ କେବଳ 5 ଓ 18% ଅର୍ଥାତ୍ 2 ଥାକିଆ କରାଯାଇଛି। ଫଳରେ ଦୈନନ୍ଦିନ ସାମଗ୍ରୀ ଉପରୁ ଟିକସ ହାର ବହୁ ପରିମାଣରେ ହ୍ରାସ ପାଇବା ଫଳରେ ଜନସାଧାରଣଙ୍କ ଜୀବନଧାରଣର ମାନ ଉନ୍ନତ ହେବ ବୋଲି କୁହାଯାଇଛି। ଆସନ୍ତା ସୋମବାରଠାରୁ ପରବର୍ତ୍ତୀ ପିଢ଼ିର GST ସଂସ୍କାର ଲାଗୁ ହେବ। GST ସଂସ୍କାରରେ କେନ୍ଦ୍ର ସରକାର ଅଟୋମୋବାଇଲ୍ ଶିଳ୍ପରେ ବ୍ୟାପକ ଟିକସ ହ୍ରାସ କରିଛନ୍ତି। GST ପରିଷଦ 2-ଚକିଆ ଯାନ ଏବଂ ଛୋଟ କାର୍ ଉପରେ ଟିକସ ହ୍ରାସ କରିଛନ୍ତି। 350cc ବିଶିଷ୍ଟ 2-ଚକିଆ ଯାନ ଉପରେ ଟିକସ ହାର 28%ରୁ 18%କୁ ହ୍ରାସ କରାଯାଇଛି, ଯାହା ନିମ୍ନ ମଧ୍ୟବିତ୍ତ ପରିବାର, ଯୁବପିଢ଼ି ଏବଂ ପ୍ରତ୍ୟହ 2-ଚକିଆ ଯାନ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଉଥିବା ଲୋକମାନଙ୍କ ପାଇଁ ସୁବିଧା ଆଣିବ। ସେହିପରି ଛୋଟ କାର୍ ଉପରେ ମଧ୍ୟ GST 18%କୁ ହ୍ରାସ କରାଯାଇଛି। ନିମ୍ନ ମଧ୍ୟବିତ୍ତ ପରିବାରଗୁଡ଼ିକ ଏହି ଟିକସ ହ୍ରାସ ଫଳରେ କାର୍ କିଣିବା ପାଇଁ ସୁଯୋଗ ପାଇବେ। ଅନ୍ୟପକ୍ଷରେ GST ହ୍ରାସ ପାଇବା ଫଳରେ ବିନିର୍ମାଣ, ବିକ୍ରୟ, ସେବା ଏବଂ ଆର୍ଥିକ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଦେଶ ବିକାଶରେ ମଧ୍ୟ ସହାୟକ ହେବ ବୋଲି କୁହାଯାଇଛି। ଦେଶର ମହିଳାମାନେ ଏବେ ହୋଇଛନ୍ତି ସ୍ୱାବଲମ୍ବୀ। ଆସନ୍ତୁ ଶୁଣିବା ଏକ ରିପୋର୍ଟ।
ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ଅହରହ ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଶୁଣିବା ମୋଦି ସରକାର କିଭଳି ଦେଶରେ ମହିଳାମାନଙ୍କ ସଶକ୍ତିକରଣ ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ପଦକ୍ଷେପ ଏବଂ ଦୃଢ଼ ନୀତି ଜରିଆରେ ଦେଶର ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ଆଇନଗତ କ୍ଷେତ୍ରରେ ଦୃଢ଼ କରିବା ଲାଗି ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏବେ ନାରୀ ଶକ୍ତି ଏକ ରାଷ୍ଟ୍ରୀୟ ଅଭିଯାନରେ ପରିଣତ ହୋଇଛି, ଯାହା ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ଯାଏ ଏବଂ ଯୁବତୀଙ୍କଠାରୁ ଆରମ୍ଭ କରି ବୃଦ୍ଧାଙ୍କ ପର୍ଯ୍ୟନ୍ତ ସମ୍ମାନ, ସୁରକ୍ଷା ଏବଂ ଆତ୍ମନିର୍ଭର ହୋଇ ବଞ୍ଚିବା ନିମନ୍ତେ ବାଟ ଦେଖାଇଛି। ସାମ୍ବିଧାନିକ ଉତ୍ତରଦାୟିତ୍ୱ ମାଧ୍ୟମରେ ଆଇନ ପ୍ରଣୟନ କରି ମହିଳାମାନଙ୍କୁ ହିଂସା ଏବଂ ବିଦ୍ୱେଷରୁ ସୁରକ୍ଷା ଦେବା ଏବଂ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଲାଗି ଦୃଢ଼ ନିୟମ ପ୍ରଣୟନ କରାଯାଇଛି। ଗତବର୍ଷ ଡିସେମ୍ବର ମାସରେ ହରିୟାଣାରେ ବୀମା ଶକ୍ତି ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ,
ଲମ୍ବେ ସମୟ ତକ୍ ହମାରେ ଦେଶ ମେ ଏସେ ଅନେକ କାମ ଥେ ଜୋ ମହିଳାଓଁ କେ ଲିଏ ବର୍ଜିତ ୱହାଁ ମହିଳାଏଁ କାମ କର ହି ନହିଁ ସକତି ଥି। ଭାଜପା କି ହମାରୀ ସରକାର ନେ ବେଟିଓଁ କେ ସାମନେ ସେ ହର ବାଧା କୋ ହଟାନେ କି ଠାନି। ଆଜ ଆପ ଦେଖିଏ सेना के अग्रिम मोर्चों में बेटियों की तैनाती हो रही है। हमारी बेटियां अब बड़ी संख्या में फाइटर पायलट बन रही है। आज पुलिस में भी बड़ी संख्या में बेटियों की भर्ती हो रही है। आज बड़ी बड़ी कंपनियों को और उसकी कमान हमारी बेटियां संभाल रही है। देश में किसानों के, पशुपालकों के 1200 ऐसे उत्पादक संघ या सहकारी समितियां हैं जिनका नेतृत्व महिलाएं कर रही है। खेल का मैदान हो या पढ़ाई का, बेटियां हर क्षेत्र में बहुत आगे चल रही है।
अन्य एक प्रमुख पदक्षेप भावे बेटी बचाओ बेटी पढ़ाओ योजना राष्ट्रीय स्तर में कन्या संतान संख्या वृद्धि दिगरे एक विराट पदक्षेप भाव सब्यस्त हो। 2014-15 देश में हजार पुरुषों तुलन में 918 जन महिला थी बेले 2023-24 संख्या 930 को वृद्धि पाई। 2015 जानुरी आरंभ हो सुकन्या समृद्धि योजना देशर कोटि कोटि महिलाओं सशक्तिकरण माइलखुंट सब्यस्त हो। इतिम्य महिला स्वयं सहायक गोष्ठीगुड़ विभिन्न योजन वर्षक अन्य 1,00,000 टंका आय करने लगे सरकार पक्ष लक्ष्यपति दीदी योजना आरंभ कर। जम्मू काश्मीर जड़े महिला सबनम कादिर किभली भाव सरकारी योजना को उपयोग कर निजे स्वयं संपन्न होगा बंचार बाट देखा से विषय से कहते।
मैं इससे पहले एक मिडिल क्लास फैमिली से बिलोंग करती हूँ। मेरी इतनी इनकम नहीं थी कि मैं अपने बच्चों को अच्छी एजुकेशन दे सकती या अपने कुछ ऐसी ज़रूरतें हैं जिनको मैं फुलफ़िल कर सकती हूँ। लेकिन जब से उम्मीद NRLM हमारे यहाँ आया तो हमें बहुत सारा सपोर्ट मिला। इससे उम्मीद से मैंने बहुत सारा लोन लिया जिससे मैंने अपनी ऑटोमेटिक राइस मिल स्टार्ट की है। आज गाँव में मेरी ऑटोमेटिक राइस मिल चल रही है जिसमें हम SAG मेंबर्स लगभग 4-5 मेरे एम्प्लॉयज हैं। उनकी सैलरी मैं मंथली 9,000 पे करती हूँ तो मेरा मंथली इनकम मेरा आता है 60,000 एवो आता है। इंशाल्लाह मुझे उम्मीद है कि नेक्स्ट ईयर लखपति दीदी नहीं करोड़पति दीदी में मैं शामिल हो जाऊँगी।
तृणमूल स्तर गत 11 केन्द्र नरेन्द्र मोदी नेतृत्वाधीन सरकार महिला प्रत्येक क्षेत्र में विशेषकर प्रतिरक्षा और बेसामरिक विमान चलाचल क्षेत्र में अंतर्भुक्ति दृढ़ पदक्षेप नहीं फल भारत महिला एवं केवल सुदृढ़ होना बर सक्षम हो पारे। आकाशवाणी संवाद विभाग सरिता साहू।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସନ୍ତା ସୋମବାର September 22 ପରବର୍ତ୍ତୀ ପିଢ଼ିର GST ସଂସ୍କାର ଲାଗୁ ହେବାକୁ ଥିବାରୁ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶବଳୀ ପ୍ରକାଶ ପାଇଛି। ଏଥିରେ ନିର୍ମାତା, ପ୍ୟାକିଂ କରୁଥିବା ପ୍ରତିଷ୍ଠାନ ଏବଂ ଆମଦାନୀକାରୀଙ୍କୁ ସାମଗ୍ରୀ ଉପରେ ପରିବର୍ତ୍ତିତ ଦର ଦର୍ଶାଉଥିବା ଅଲଗା ଲେବୁଲ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ପୂର୍ବରୁ ସାମଗ୍ରୀ ଉପରେ ଦିଆଯାଇଥିବା ପ୍ରାଇସ୍ ଟ୍ୟାଗ୍କୁ ନଷ୍ଟ ନ କରିବାକୁ ମନ୍ତ୍ରଣାଳୟ କହିଛି। ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ପୂର୍ବରୁ ଉତ୍ପାଦନ ଓ ପ୍ରସ୍ତୁତ ହୋଇଥିବା ସାମଗ୍ରୀଗୁଡ଼ିକୁ ପୁରୁଣା ଖୋଳରେ ପ୍ୟାକିଂ କରାଯାଇପାରିବ ବୋଲି କୁହାଯାଇଛି। ମନ୍ତ୍ରଣାଳୟ କହିଛି ନିର୍ମାତାମାନେ ଆଉଥରେ ଷ୍ଟିକରିଂ ନ କରି ଅନ୍ୟ ଉପାୟରେ ମଧ୍ୟ ପରିବର୍ତ୍ତିତ ଦର ଦର୍ଶାଇପାରିବେ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ପରିବର୍ତ୍ତିତ GST ଦର ସମ୍ପର୍କରେ ବିଭିନ୍ନ ଇଲେକ୍ଟ୍ରୋନିକ୍ସ, ଛାପା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଜନସଚେତନତା ସୃଷ୍ଟି କରିବେ। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଉପଭୋକ୍ତାମାନେ ଯେଭଳି ପରିବର୍ତ୍ତିତ ଦର ଲାଭ ପାଇପାରିବେ ସେ ଦିଗରେ କମ୍ପାନୀଗୁଡ଼ିକ ସମସ୍ତ ପଦକ୍ଷେପ ଗ୍ରହଣ କରିବେ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଚାରଧାମ ଯାତ୍ରା ଲାଗି ହେଲିକପ୍ଟର ବ୍ୟବହାରକୁ ଅନୁମତି ଦିଆଯାଇଛି। ମୌସୁମୀ ଋତୁ ପରେ ଚାରଧାମ ଯାତ୍ରା ଲାଗି ହେଲିକପ୍ଟର ବ୍ୟବହାର କରାଯାଇପାରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଚାରଧାମ ଯାତ୍ରାରେ ହେଲିକପ୍ଟର ବ୍ୟବହାର ନେଇ କଡ଼ା ପରୀକ୍ଷା ନିରୀକ୍ଷା କରାଯିବ। ଏସିଆ କପ୍ T20 କ୍ରିକେଟରେ ଗତକାଲି ଆବୁଧାବିରେ ଅନୁଷ୍ଠିତ ମ୍ୟାଚ୍ରେ ଶ୍ରୀଲଙ୍କା 6 ଆଫଗାନିସ୍ତାନକୁ ପରାସ୍ତ କରି Super 4 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 169 ରନ୍ କରିଥିବା ବେଳେ ଏହାର ପିଛା କରି ଶ୍ରୀଲଙ୍କା 170 ରନ୍ କରିଥିଲା। ଆଜି ଭାରତୀୟ ସମୟ ରାତି 8 ଗ୍ରୁପ୍ ଏ ର ଏକ ମ୍ୟାଚ୍ରେ ଶେଖ୍ ଜାୟେଦ ଷ୍ଟାଡିୟମରେ ଭାରତ ଏବଂ ଓମାନ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଛାତ୍ରଛାତ୍ରୀମାନେ ହେଉଛନ୍ତି ସମୃଦ୍ଧ ଭାରତ ଓ ବିକଶିତ ଭାରତର ମୂଳଦୁଆ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ସୋମବାରଠାରୁ ଲାଗୁ ହେବ ପରବର୍ତ୍ତୀ ପିଢ଼ିର GST ସଂସ୍କାର। ସଶକ୍ତ ଭାରତ ଗଠନ ଦିଗରେ ଗତ 11 ବର୍ଷରେ ଦେଶର ମହିଳାଙ୍କୁ ସୁଦୃଢ଼ କରିଛନ୍ତି ସରକାର। ଜିଏସ୍ଟି ହ୍ରାସ ପରେ ପରିବର୍ତ୍ତିତ ଦର ପ୍ରଦର୍ଶନ ଲାଗି ନିର୍ଦ୍ଦେଶ ଦେଲା ବିଭାଗୀୟ ମନ୍ତ୍ରଣାଳୟ। ଏବଂ ଏସିଆ କପ୍ ଟି20 କ୍ରିକେଟ୍ରେ ଆଫଗାନିସ୍ତାନକୁ ପରାସ୍ତ କରି ସୁପର ଫୋର୍ ପର୍ଯ୍ୟାୟରେ ପହଞ୍ଚିଲା ଶ୍ରୀଲଙ୍କା। ଆଜି ରାତି 8ଟାରେ ଭାରତ ଓମାନ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।